ରୀନାପା ଏ ରୀନାପା ରୀନାପା ଘରେ ଅଛ
କିଏ ହାରେ ଆରେ ବୀଣା କଥା କଣ ଏତେ ଦିନ ପରେ ଯାଇ ଆମ ଘରେ ପାଦ ପଡିଲା ଆସ 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 ଆଉ ଘରେ ସବୁ ଭଲ ତ
ହଁ ରୀନାପା ଘରେ ସମସ୍ତେ ଭଲ ହେଲେ
ଆରେ ହେଲେ ପୁଣି କଣ
କଥା କଣ କି ଅପା ଘରକୁ କୁଣିଆ ଆସିଛନ୍ତି ସେ ବି ପ୍ରଥମ ଥର ତେଣୁ ନିହାତି ଆମିଷ ଟିକେ ନ କଲେ କଥାଟା ଅସୁନ୍ଦର ହବ ମୁଁ କଣ କହୁଥିଲି କି
ଆରେ କଣ କହୁଛୁ କଥାଟା ଖୋଲିକି କହୁନୁ
ଆମ ଘରେ ତ କୁକୁଡ଼ା ମାଙ୍କଡ କିଛି ନାହିଁ କଣ ଯେ ରୋଷେଇ କରି ଖାଇବାକୁ ଦେବି ଭାବି ପାରୁନି ସେଇଥିପାଇଁ ତୁମ ଘରକୁ ଆସିଛି କୁକୁଡ଼ା ଗୋଟେ ଦିଅନ୍ତନି
ଓହୋ ଏଇ କଥା ଠିକ ଅଛି ତୁ କୁକୁଡ଼ା ଗୋଟେ ନେଇକି ଯିବୁ ହେଲେ କିନ୍ତୁ ମୁଁ ଗୋଟେ କଥା କହିବି ମୋ କଥା ରଖିବୁ ତ
କଣ କହୁନ ରୀନାପା
ଆଲୋ ତୁ ଘରେ ବି ଦି ଚାରିଟା କୁକୁଡ଼ା ରଖୁନୁ ଯେତେବେଳେ ଚାହିଁବ ମାଂସ ଅଣ୍ଡା ଖାଇପାରିବ ତା ସାଙ୍ଗକୁ ବିକ୍ରି ବଟା କରି ଘର ପାଇଁ ଆବଶ୍ୟକ ଜିନିଷ ବି ଆଣିପାରିବ
ଠିକ କଥା କହୁଛ ଯେ ରୀନାପା ମନ ଚାହିଁଲେ କଣ ହବ ଯେତେ ଥର କୁକୁଡ଼ା ରଖିଲି ମରୁଡି ରୋଗରେ ପଡି ସବୁ ମଲେ ସେଇଥିପାଇଁ ମନ ଭାଙ୍ଗି ଯାଇଛି ରୀନାପା ତମର କେମିତି ଏତେ କୁକୁଡ଼ା ଅଛନ୍ତି ଯେ ମତେ ଟିକେ କୁହନ୍ତ ନାହିଁ
ଆରେ ବେଶୀ କିଛି କରିବାକୁ ପଡିବନି ଟିକେ ଦାୟିତ୍ୱ ଆଉ ଯତ୍ନ ନେଲେ ସବୁ କୁକୁଡ଼ା ସୁରକ୍ଷିତ ରହିବେ ଆଉ ମୁଁ କେମିତି କୁକୁଡ଼ା ରଖିଛି ଦେଖିବୁ ଆସୁନୁ
ଚାଲ ଚାଲ ବା ଆରେ ବା କେତେ ସୁନ୍ଦର ଛାଇ ଜାଗାରେ ଜାଳ ଘେରାଉ କରି ତା ଭିତରେ କୁକୁଡ଼ା ରଖିଛ ବଢିଆ ହେଇଛି ମୁଁ ବି ଏମିତି କରିବି
ହଁ କେବଳ କଣ ସେତିକି ତା ଭିତରେ ଖାଦ୍ୟ ପାଣି ସବୁ ଦିଆଯାଉଛି ଜାଣିଛୁ ଏଇ ପ୍ରକାରରେ କୁକୁଡ଼ା ରଖିଲେ ସାଇ ପଡିସାଙ୍କ କୁକୁଡ଼ା ସଂସ୍ପର୍ଶରେ ଆସିବେନି ତେଣୁ ରୋଗ ସଂକ୍ରମଣ ଠାରୁ ସୁରକ୍ଷିତ ରହିବେ ତା ସହିତ କୁକୁଡ଼ାମାନଙ୍କର ମଳମୂତ୍ର ଏଣେ ତେଣେ ପଡିବାର ସମ୍ଭାବନା ନାହିଁ ଯାହାଦ୍ୱାରା ଆମେ କିମ୍ବା ଛୋଟ ଶିଶୁ ପାଦରେ କିମ୍ବା ପାଟିରେ ପୁରେଇବେ ନାହିଁ ଯାହାଫଳରେ ରୋଗ ସଂକ୍ରମଣ ହେବାର ଆଶଙ୍କା କମି ଯାଇଥାଏ କୁକୁଡ଼ା କୁହାଡ଼ରେ ନ ରଖି ଖୋଲା ଛାଡ଼ିଦେଲେ ବାଡ଼ି ବଗିଚାରେ କରୁଥିବା ଚାରା ମଧ୍ୟ ନଷ୍ଟ ହୋଇଯିବ ତେଣୁ ଆମେ ଏ ପ୍ରକାରରେ କରିଛୁ
ବହୁତ ଭଲ କରିଛ ରୀନାପା
ଆଲୋ ମୋ କଥା ଶୁଣୁ ତୁ ଯଦି କୁକୁଡ଼ା ରଖିବୁ ଏହିପରି କୁହାଡ଼ କରି ରଖିବୁ ହେଲା
ରୀନାପା କୁକୁଡ଼ା ଗୁଡିକ ରାତିରେ ବି କଣ ଏଇଠି ରୁହନ୍ତି
ଆଲୋ ନା ଆଲୋ କୁକୁଡ଼ା ଗୁଡାକ ରାତିରେ ରହିବା ପାଇଁ ଘର ବାରଣ୍ଡାରେ ଛୋଟ ଘରଟିଏ ତିଆରି କରିଛି ସେଇଠି ସେମାନେ ରାତିରେ ରୁହନ୍ତି ଆଉ ଜାଣିଛୁ ଅଣ୍ଡା ପାଇବା ପାଇଁ ସେ ଘର ଭିତରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛି
ମୁଁ ମଧ୍ୟ ଏମିତି ଘର କରିବି
ହଁ ଏମିତି ଘର ଖଣ୍ଡିଏ କରିବାକୁ ପଡିବ
ଏହା ବାଦେ ଆଉ କିଛି କରିବାକୁ ପଡିବ କି
ହଁ କୁକୁଡ଼ା ପାଳନର ମୁଖ୍ୟ କାମ ହେଲା ଟୀକାକରଣ ଠିକ ସମୟରେ କୁକୁଡ଼ାକୁ ଟୀକାକରଣ କଲେ କୁକୁଡ଼ା ମରିବେ ନାହିଁ
କୋଉ ସମୟରେ ଟୀକାକରଣ କରିବା ମତେ ଟିକେ କୁହ
କହୁଛି ଶୁଣୁ କୁକୁଡ଼ା ଛୁଆ ଜନ୍ମ ହେବାର 7 ଦିନ ପରେ RDF1 ଷ୍ଟେନ୍ ନାମକ ଇଞ୍ଜେକ୍ସନକୁ ନାକ ହେଉ କିମ୍ବା ଆଖିରେ ଗୋଟିଏ ଲେଖା ବୁନ୍ଦା ପକେଇବ ଏହା ପରେ 14 ଦିନ ଗଲେ ଲାସୋଡା ଇଞ୍ଜେକ୍ସନକୁ ସେହିଭଳି ପକେଇବ କୁକୁଡ଼ା 2 ମାସର ହେଇଗଲେ RD ଇଞ୍ଜେକ୍ସନକୁ ମାତ୍ର 0.5 ml ହିସାବରେ ଡେଣା ତଳେ ନହେଲେ ମାଂସପେଶୀରେ ଦେବାକୁ ହୁଏ ଯାହାଫଳରେ ଡାଇରିଆ ରୋଗ ହୁଏ ନାହିଁ ଏହାକୁ ପ୍ରତି 6 ମାସରେ ଥରେ ଦେବାକୁ ହୁଏ ମନେ ରହିଲା ବିନା
ହଁ ମନେ ରହିଲା ରୀନାପା ବହୁତ ଡେରି ହେଲାଣି ଘରେ ବିରକ୍ତ ହେଉଥିବେ
ହଁ 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 ଆଚ୍ଛା କେତେ ଓଜନର କୁକୁଡ଼ା ଦେବି କହିଲୁ
2 କିଲୋ ଭିତରେ ହେଲେ ଚଳିଯିବ ହେଲେ ରୀନାପା କିଲୋ କେତେ ଦର କହିଲ
ଆଲୋ ପରିବାରର ସମସ୍ତେ ବସି ଆମେ ନିଷ୍ପତ୍ତି ନେଇଛୁ ଯେ କିଲୋ ପ୍ରତି 300 ଟଙ୍କାରେ ବିକ୍ରି କରିବୁ ତତେ ଅଧିକା କଣ କହିବି ଏଇ ଦେଖେ 2 କିଲୋ ମାନେ 600 ଟଙ୍କା ଆଲୋ କଣ ଭାବୁଛୁ
ମୁଁ କଣ ଭାବୁଛି କି ଅପା ମୁଁ ଯଦି କୁକୁଡ଼ା ପାଳନ କରିଥାନ୍ତି ତେବେ ମୋର ଏଇ 600 ଟଙ୍କା ବଞ୍ଚି ଯାଇଥାନ୍ତା
ହଁ ଠିକ କଥା ତୁ ଏବେଠାରୁ କୁକୁଡ଼ା ପାଳନ ଆରମ୍ଭ କରିଦେ ମତେ ଟଙ୍କା ଦେଇ ତତେ ଆଉ କୁକୁଡ଼ା କିଣିବାକୁ ପଡିବନି
ହଁ ଅପା ମୁଁ ଏବେ କୁକୁଡ଼ା ପାଳନ କରିବି ଯେତେବେଳେ ଇଚ୍ଛା ଅଣ୍ଡା ଓ ମାଂସ ଖାଇବି ଟଙ୍କା ସଞ୍ଚୟ କରି ରଖିବି
ହଁ ଶ୍ରୋତା ବନ୍ଧୁ, ଆପଣମାନେ ସମସ୍ତେ ନିଜ ନିଜ ଘରେ ଦେଶୀ କୁକୁଡ଼ା ପାଳନ କରନ୍ତୁ ଏବଂ ହଜାରେ ଦିନ ଭିତରେ ଥିବା ମା ଓ ଶିଶୁମାନଙ୍କ ସହିତ ପରିବାରର ଅନ୍ୟମାନଙ୍କୁ ଅଣ୍ଡା ସହିତ ମାଂସ ଖାଇବାକୁ ଦିଅନ୍ତୁ, ଯାହାଫଳରେ ମା ଓ ଶିଶୁମାନଙ୍କ ସହିତ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ଏବଂ ବଳକା କୁକୁଡ଼ାକୁ ବିକ୍ରି କରି ରୋଜଗାର ବଢ଼ାନ୍ତୁ। କୁକୁଡ଼ା ପାଳନର ଅଭିଜ୍ଞତାକୁ ଆପଣଙ୍କ ମୋବାଇଲର 3 ନମ୍ବର ବଟନ ଦବାଇ ନିଜର ମତାମତ ଦିଅନ୍ତୁ। ଧନ୍ୟବାଦ।